ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରୁଛନ୍ତି ବିଭିନ୍ନ ରାଜନୈତିକ ଦଳର ଶୀର୍ଷ ନେତୃତ୍ୱ. ବିଷ୍ଣୁପୁରଠାରେ ଜନସମାବେଶକୁ ସମ୍ବୋଧନ କଲେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଦେଶବ୍ୟାପୀ ସଡ଼କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ନିର୍ଦ୍ଦେଶାବଳୀ ଜାରି କଲେ ସୁପ୍ରିମକୋର୍ଟ. ନିଷ୍ଠା ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି ଅକ୍ଷୟ ତୃତୀୟା ଓ ପରଶୁରାମ ଜୟନ୍ତୀ. ଆଜିଠାରୁ ଆରମ୍ଭ ହେଲା ବାର୍ଷିକ ଚାରିଧାମ ଯାତ୍ରା ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍. ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ନିର୍ବାଚନ ପ୍ରଚାର ପାଇଁ ସମୟ ସରିଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଜୋରସୋରରେ ଚାଲିଛି. ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ଅନ୍ତର୍ଗତ ବିଷ୍ଣୁପୁରଠାରେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜନସମାବେଶକୁ ସମ୍ବୋଧନ କରିଛନ୍ତି. ସଂସଦରେ ମହିଳା ସଂରକ୍ଷଣ ଆଧାରିତ ବିଲ୍ ପାରିତ ନ ହେବା ନେଇ ତୃଣମୂଳ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ସେ ଦାୟୀ କରିଛନ୍ତି. ସେ କହିଛନ୍ତି ଏହାର ପ୍ରତ୍ୟୁତ୍ତର ସାଧାରଣ ଜନତା ହିଁ ଦେବେ. ଦେଶର ବିକାଶକୁ ସୁନିଶ୍ଚିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କ୍ଷେତ୍ରରେ ମହିଳାଙ୍କ ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ମହିଳା ସଶକ୍ତିକରଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ମୋଦି ଏହି ଅବସରରେ ଆଲୋକପାତ କରିଛନ୍ତି.
ବିକଶିତ ଭାରତ ବନାନେ ମେ ବେଟିଓଁ କି ଭୂମିକା କା ବିସ୍ତାର ହୋ, ରାଜନୀତି ମେ ଭି ଜ୍ୟାଦା ସେ ଜ୍ୟାଦା ବେଟିଆଁ ଆଏ। लेकिन साथियों, आपने देखा है कि संसद में क्या हुआ है। टीएमसी नहीं चाहती थी कि बंगाल की बेटियां ज्यादा संख्या में एमएलए बने।
ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସ ଏବଂ ଟିଏମ୍ସି ଜନଜାତି ବିରୋଧୀ ଦଳ ଏବଂ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ସେମାନେ ପ୍ରାର୍ଥୀ ଦେଇଥିଲେ। ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କୁ ସମସ୍ତ ପ୍ରକାର ସହଯୋଗ ରାଜ୍ୟ ସରକାର ଯୋଗାଉଛନ୍ତି ବୋଲି ଶ୍ରୀ ମୋଦି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହୁଗୁଳି ଏବଂ ପୂର୍ବ ବର୍ଦ୍ଧମାନ ଜିଲ୍ଲାର କେତେକ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ବିଜେପି ନେତା ତଥା ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ମୁର୍ଶିଦାବାଦ ଜିଲ୍ଲାର ଜିଆଗଞ୍ଜ ଏବଂ କାଣ୍ଡିଠାରେ ରୋଡ୍ ଶୋରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାମିଲନାଡୁର ଇରୋଡ଼ଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଏକ ରୋଡ୍ ଶୋରେ ସାମିଲ ହୋଇଥିଲେ। ଏଆଇଏଡିଏମ୍କେ ନେତୃତ୍ୱରେ ଏନ୍ଡିଏ ତାମିଲନାଡୁରେ ସରକାର ଗଠନ କରିବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଶ୍ରୀଲଙ୍କାର ରାଷ୍ଟ୍ରପତି ସଚିବାଳୟଠାରେ ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ଶ୍ରୀଲଙ୍କା ଦ୍ୱିପାକ୍ଷିକ ସମ୍ପର୍କର ଇତିହାସ, ସାଂସ୍କୃତିକ ମୂଲ୍ୟବୋଧ ଏବଂ ଏହାକୁ ଅଧିକ ସୁଦୃଢ଼ କରିବା ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ପଡ଼ୋଶୀ ପ୍ରଥମ ନୀତି ପ୍ରତି ଭାରତର ଅଙ୍ଗୀକାରବଦ୍ଧତା ଉପରେ ଆଲୋଚନା କାଳରେ ଶ୍ରୀ ରାଧାକ୍ରିଷ୍ଣନ ଆଲୋକପାତ କରିଛନ୍ତି। ସେଠାରେ କାର୍ଯ୍ୟକାରୀ ହେଉଥିବା ଭାରତୀୟ ଆବାସ ପ୍ରକଳ୍ପ ଏବଂ ଘୂର୍ଣ୍ଣିଝଡ଼ ଦିଟୁଆ ପ୍ରଭାବିତ ଅଞ୍ଚଳ ପାଇଁ ଭାରତ ଦ୍ୱାରା ପ୍ରଦତ୍ତ 450 ନିୟୁତ ଡଲାର ସହାୟତା ରାଶି ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକ ନେଇ ଉଭୟ ନେତା ସମୀକ୍ଷା କରିଛନ୍ତି। ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହେରଣେ ଅମରସୂରିଆଙ୍କ ସମେତ ଅନ୍ୟ ନେତୃବୃନ୍ଦଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସୂଚନାଯୋଗ୍ୟ, ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଦୁଇଦିନିଆ ସରକାରୀ ଗସ୍ତରେ ଶ୍ରୀଲଙ୍କାକୁ ଯାଇଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ ସେଠାକାର ଭାରତୀୟ ସମ୍ପ୍ରଦାୟଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ। ଦେଶବ୍ୟାପୀ ସଡ଼କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ବିଚାରପତି ଜଷ୍ଟିସ୍ ଜେକେ ମାହେଶ୍ୱରୀ ଏବଂ ଜଷ୍ଟିସ୍ ଏଏସ୍ ଚନ୍ଦୁରକରଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି କହିଛନ୍ତି, ଜାତୀୟ ରାଜପଥ ଭାରତର ମୋଟ ସଡ଼କ ନେଟୱାର୍କର ମାତ୍ର 2% ହୋଇଥିଲେ ମଧ୍ୟ ମୋଟ ସଡ଼କ ଦୁର୍ଘଟଣାର 30% ରାଜପଥରେ ହିଁ ଘଟିଥାଏ। ରାଜପଥଗୁଡ଼ିକରେ ସୃଷ୍ଟ ଆହ୍ୱାନଗୁଡ଼ିକୁ ଏଡ଼ାଇ ଦିଆଯାଇପାରିଲେ ବହୁମୂଲ୍ୟ ଜୀବନ ରକ୍ଷା ହୋଇପାରିବ ବୋଲି ଖଣ୍ଡ ଖଣ୍ଡପୀଠ କହିଛନ୍ତି। ତେବେ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରାନଗଲେ ଏହା ରାଜ୍ୟର ବିଫଳତାକୁ ପ୍ରତିଫଳିତ କରିଥାଏ। ଏହାକୁ ଦୃଷ୍ଟିରେ ରଖି ଖଣ୍ଡପୀଠ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ରାଜପଥରେ ସୁରକ୍ଷାକୁ ଉନ୍ନତ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଆଜି ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଉଛି। ଜୀବନରେ ସୌଭାଗ୍ୟ ଏବଂ ସଫଳତା ଏହି ପର୍ବ ଆଣିଦେଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ଏହି ଅବସରରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ପରଶୁରାମ ଜୟନ୍ତୀ ମଧ୍ୟ ଆଜି ପାଳନ କରାଯାଉଛି। ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ହେଉଛନ୍ତି ଭଗବାନ ପରଶୁରାମ। ଅକ୍ଷୟ ତୃତୀୟା ଏବଂ ପରଶୁରାମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଅକ୍ଷୟ ତୃତୀୟା ପର୍ବ ଦାନ, ସେବା ଏବଂ ପୁଣ୍ୟ କାର୍ଯ୍ୟ କରିବାକୁ ପ୍ରେରଣା ପ୍ରଦାନ କରିଥାଏ। ଭଗବାନ ପରଶୁରାମ ସମସ୍ତଙ୍କୁ ଅନ୍ୟାୟ ବିରୁଦ୍ଧରେ ଦୃଢ଼ ହେବା ଏବଂ ସତ୍ପଥରେ ପରିଚାଳିତ ହେବାକୁ ପ୍ରେରଣା ପ୍ରଦାନ କରିଥାନ୍ତି। ଶ୍ରୀ ମୋଦି ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ଅକ୍ଷୟ ତୃତୀୟା ଅବସରରେ ଉତ୍ତରାଖଣ୍ଡରେ ଆଜିଠାରୁ ବାର୍ଷିକ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି। ଯମୁନେତ୍ରୀ ଧାମ ଏବଂ ଗଙ୍ଗୋତ୍ରୀ ଧାମର ଆଜି ଦ୍ୱାର ଉନ୍ମୁକ୍ତ ହୋଇଛି। ଦେବୀ ଗଙ୍ଗାଙ୍କ ପ୍ରତିମା ଗଙ୍ଗୋତ୍ରୀ ମନ୍ଦିରରେ ଏବଂ ଯମୁନାଙ୍କ ପ୍ରତିମା ଯମୁନେତ୍ରୀ ମନ୍ଦିରରେ ସମ୍ପୂର୍ଣ୍ଣ ରୀତିନୀତି ସହ ସ୍ଥାପନ କରାଯାଇଛି। ମନ୍ଦିରଗୁଡ଼ିକୁ ଫୁଲରେ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି, ଚାରିଧାମ ଯାତ୍ରାକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଶ୍ରଦ୍ଧାଳୁ ଅନୁକୂଳ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା 22 ତାରିଖରେ କେଦାରନାଥ ଧାମ ଏବଂ 23 ତାରିଖରେ ଶ୍ରୀ ବଦ୍ରୀନାଥ ଧାମ ଉନ୍କକ୍ତ ହେବ। ଗତକାଲି ସନ୍ଧ୍ୟା ସୁଦ୍ଧା ଅନ୍ଲାଇନ୍ ମାଧ୍ୟମରେ 18,90,000 ତୀର୍ଥଯାତ୍ରୀ ପଞ୍ଜୀକରଣ କରିସାରିଛନ୍ତି। ଯକୃତ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଲିଭର ବା ଯକୃତ ଦିବସ ପାଳନ କରାଯାଉଛି। ସ୍ୱାସ୍ଥ୍ୟକର ଖାଦ୍ୟ ସେବନ ମାଧ୍ୟମରେ ସୁସ୍ଥ ଜୀବନଶୈଳୀ ଆପଣାଇବା ନେଇ ଲୋକଙ୍କୁ ଉତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟଏଚ୍ଓର ସୂଚନା ଅନୁଯାୟୀ ଯକୃତ ରୋଗ କାରଣରୁ ଭାରତରେ ପ୍ରତ୍ୟେକ ବର୍ଷ ବହୁ ଲୋକଙ୍କର ମୃତ୍ୟୁ ହୋଇଥାଏ। ମଦ୍ୟପାନ, ନିଶାଦ୍ରବ୍ୟ ସେବନ, ଅସନ୍ତୁଳିତ ଖାଦ୍ୟ ସେବନ, ବ୍ୟାୟାମର ଅଭାବ ଯକୃତ ରୋଗର କାରଣ ହୋଇଥାଏ। ହେପାଟାଇଟିସ୍ ବି, ସି, ଡି, ହେପାଟୋସୁଲାର କାର୍ସିନୋମା ଭଳି ରୋଗ ଦେଖିବାକୁ ମିଳିଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି କଠିନ ଅଭ୍ୟାସ, ସୁଦୃଢ଼ ଯକୃତ। ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଦେଶବାସୀଙ୍କୁ ସ୍ୱାସ୍ଥ୍ୟର ଦାୟିତ୍ୱ ନେବାକୁ ପରାମର୍ଶ ଦେଇଛନ୍ତି। ସୁସ୍ଥ ଯକୃତ ଏବଂ ସୁସ୍ଥ ଭବିଷ୍ୟତ ପାଇଁ ପ୍ରତ୍ୟେକ ଦିନର ଜୀବନଶୈଳୀରେ ସୁସ୍ଥତା ଆପଣେଇବାକୁ ଶ୍ରୀ ନଡ୍ଡା ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ସୁସ୍ଥ ଯକୃତ ସୁସ୍ଥ ଜୀବନଶୈଳୀର ଚାବିକାଠି। ଜଳବାୟୁ, ବାୟୁ ପ୍ରଦୂଷଣ ଏବଂ ପାଣିପାଗ ନିରୀକ୍ଷଣ କରିବା ଲକ୍ଷ୍ୟ ନେଇ ପ୍ରସ୍ତୁତ G20 ଉପଗ୍ରହ ଆସନ୍ତା ବର୍ଷ ଉତ୍କ୍ଷେପଣ କରାଯିବାର ସମ୍ଭାବନା ରହିଛି ବୋଲି ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ୍ କହିଛନ୍ତି। ହାଇଦ୍ରାବାଦସ୍ଥିତ ଇଞ୍ଜିନିୟରିଂ ଷ୍ଟାଫ୍ କଲେଜ ଅଫ୍ ଇଣ୍ଡିଆରେ ଗତକାଲି ଏକ ସମାବେଶକୁ ସମ୍ବୋଧନ କରି ଡକ୍ଟର ନାରାୟଣନ୍ କହିଛନ୍ତି, ବିନା ପ୍ରତିବନ୍ଧକରେ ଗୋଟିଏ ରକେଟ୍ ବ୍ୟବହାର କରି ଭାରତ 100ରୁ ଅଧିକ ଉପଗ୍ରହ ମହାକାଶରେ ସ୍ଥାପନ କରିପାରିଛି। ଏ କ୍ଷେତ୍ରରେ ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର ହୋଇଛି। ସେ କହିଛନ୍ତି, G20 ଦେଶଗୁଡ଼ିକ ପାଇଁ G20 ଉପଗ୍ରହ ଉତ୍କ୍ଷେପଣରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରୁଛି। 2040 ସୁଦ୍ଧା ଚନ୍ଦ୍ରକୁ ମାନବ ପଠାଇବା ପାଇଁ ଇସ୍ରୋ ପକ୍ଷରୁ ପ୍ରୟାସ ଜାରି ରହିଛି। ଏଥିସହିତ ଗଭୀର ମହାସାଗର ମିଶନର ଏକ ପ୍ରକଳ୍ପ ସମୁଦ୍ରାୟନ ପାଇଁ ଭାରତ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ DRDO, ଇସ୍ରୋ ଏବଂ ଏରୋନଟିକାଲ ସୋସାଇଟି ଅଫ୍ ଇଣ୍ଡିଆର ବୈଜ୍ଞାନିକ ଦଳ ଯୋଗ ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ମଙ୍ଗଳବାରଠାରୁ ତିନିଦିନିଆ ଜର୍ମାନ ଗସ୍ତରେ ଯିବେ। ଉଭୟ ଦେଶ ମଧ୍ୟରେ ରଣନୈତିକ ପ୍ରତିରକ୍ଷା ସହଭାଗିତାକୁ ସୁଦୃଢ଼ କରିବା ଏହି ଗସ୍ତର ଅନ୍ୟତମ ଉଦ୍ଦେଶ୍ୟ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଗସ୍ତ ଅବସରରେ ଶ୍ରୀ ସିଂ ତାଙ୍କ ଜର୍ମାନ ପ୍ରତିପକ୍ଷ ବୁରିସ୍ ପିଷ୍ଟୋରିୟସ୍ଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। 7:30 ନ୍ୟୁ ଚଣ୍ଡୀଗଡ଼ଠାରେ ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପରସ୍କରକୁ ଭେଟିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରୁଛନ୍ତି ବିଭିନ୍ନ ରାଜନୈତିକ ଦଳର ଶୀର୍ଷ ନେତୃତ୍ୱ। ବିଷ୍ଣୁପୁରଠାରେ ଜନସମାବେଶକୁ ସମ୍ବୋଧନ କଲେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବ୍ୟାପୀ ସଡ଼କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ନିର୍ଦ୍ଦେଶାବଳୀ ଜାରି କଲେ ସୁପ୍ରିମକୋର୍ଟ। ନିଷ୍ଠା ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି ଅକ୍ଷୟ ତୃତୀୟା ଓ ପରଶୁରାମ ଜୟନ୍ତୀ। ଆଜିଠାରୁ ଆରମ୍ଭ ହେଲା ବାର୍ଷିକ ଚାରିଧାମ ଯାତ୍ରା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ସମ୍ବାଦ ଶେଷ ହେଲା।